ଓହୋ ନନା ରେ, ନନା ଗୋଡ଼ ଭାରି ବିନ୍ଧୁଛି, ଟିକେ ମୁଡ଼ି ଦେ ରେ ନନା।
ହଁ ହଁ, କଣ କଣ କଣ?
ଗୋଡ଼ଟା ମୁଡ଼ି ଦେଲି।
କାଇଁ 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 କାଇଁ?
ଭାରି ବିନ୍ଧୁଛି ନନା, ଚଲାବୁଲା
ଇରେ କହୁଛୁ ଗୋଡ଼ ମୋଡ଼ି ଦେବାକୁ? ହଁ, ରାଜ୍ୟ ସରକାର ଲୋକମାନଙ୍କର ମୁଣ୍ଡ ମୋଡ଼ି ଖାଇ ସାରିଲେ ତୁ ଗୋଡ଼ ମୋଡ଼ିବାକୁ କହୁ?
ମୁଣ୍ଡ ମୋଡ଼ିକି ଖାଇଗଲେ
କିଛି ଆଉ କଣ ଆଉ ରଖିଛନ୍ତି ରାଜ୍ୟ ସରକାର? ସବୁ ଖାଇଗଲେ 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 ପଡ଼ିଦେଲେ ପଡ଼ିଦେଲେ ସବୁ ନଷ୍ଟ କରିଦେଲେ।
ହେ ନନା, କହିଲୁ କହିଲୁ ଗୋଟି ଗୋଟି, ମୁଁ ଟିକେ ଶୁଣେଇ କଣ କଲା?
ଟିକେ କଣ ଆଉ କହିବି, ତାହେଲେ ଶୁଣ।
ଶୁଣ ହେ ସୁଧି ଜନେ, ମନ ଧ୍ୟାନ ଦେଇ, ଓଡ଼ିଶାର କଥା ମୋ କହୁଛି ବୁଝାଇ। ଚିକିମିକି ଦିଶେ ସିନା ମିଛ ବିଜ୍ଞାପନ, ସରକାରୀ ଯୋଜନା ସବୁ ଦକ୍ଷିଣୀ ପବନ। ଭାଇନା ଆଉ କେତେ ଦିନ?
ମିଛ, ଶୁଦ୍ଧ ମିଛ, ଲୁଟେରା କୋଠିକା।
ବଡ଼ହିନୀ ମାନେ ବଞ୍ଚେ ଚାଷୀ ଓଡ଼ିଶାର, ଋଣ ଭାରେ ମରେ ସିଏ ପିଇକି ଜହର। ଚାଷୀ ଏଠି ପାଉନାହିଁ ପାଣି ସାର ଧାନ, ସରକାର ଦେଖାନ୍ତି ତାକୁ ଦିନରେ ଲଣ୍ଠଣ। ଭାଇନା ଆଉ କେତେ ଦିନ?
ଆମ ପଇସାରେ ଆମକୁ ଭୁଆ ବୁଲଉଛନ୍ତି ସୈତାନ, ବୁଝିଲ ନନା?
ଶୁଣ ମା ଭଉଣୀଙ୍କ କଥା, ନୀତି ଦିନିଆ ହେଲାଣି ବଳାତ୍କାର ହତ୍ୟା। କେତେ ଇତିଶ୍ରୀବେ ବିନା ପରିଗଲାଣି ଜୀବନ, ନ୍ୟାୟ ତାଙ୍କୁ ଦେଲା ନାହିଁ ରାଜ୍ୟ ପ୍ରଶାସନ। ଭାଇନା ଆଉ କେତେ ଦିନ?
ମା ଭଉଣୀ ଆଉ ଭଲରେ ନାହାନ୍ତି, ଅଭିଶାପ ପଡ଼ିଗଲା।
ପାଠ ପଢି ଭେଣ୍ଡା ପୁଅ ହୁଏ ଏଠି ଗୁଣ୍ଡା, ଚାକିରି ନାହିଁ ହେଲେ ଅଫିସ ଗଣ୍ଡା ଗଣ୍ଡା। ବାପା ମା ଆଖିରୁ ବୁହେ ଲୁହ ପ୍ରତିଦିନ, ବାହାର ରାଜ୍ୟରେ ଯାଇ ଖଟୁଛି ଦାଦନ। ଭାଇନା ଆଉ କେତେ ଦିନ?
ଆମ ବାପା ଭାଇ ମୂଲିଆ ମଜୁରିଆ ବାହାରେ ଛି 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 ଛି, ଧିକ ଧିକ ଏ ରାଜ୍ୟ ସରକାର।
ସରକାର ଚାଲେ ଏଠି ଖାଇ ପୁଣି ପିସି, ନିରୀହ ଜନତା ଭାଇ ହୁଏ ଖାଲି ପେଶି। ଗରିବ ଗୁରୁବା ଯେତେ ସଞ୍ଚିଥିଲେ ଧନ, ଚୋରି କରି ନେଲେ ଚିଟ ଫଣ୍ଡ ସଂସ୍ଥା ମାନ। ଭାଇନା ଆଉ କେତେ ଦିନ?
ଝିଅ ବାହାଘର ପାଇଁ ପଇସା ରଖିଥିଲି ସେତିକି ନେଇଗଲ ରେ।
ଆହା, ଖଟିଆରେ ବୁହା ହୁଏ ଗର୍ଭବତୀ ମା, କୁପୋଷଣେ ମରେ ଏଠି ନଗଡ଼ାର ଛୁଆ। ଡାକ୍ତର ନାହାନ୍ତି ରୋଗୀ ହୁଏ ହିନିମାନ, ମଶା ମାଛି ପରି ଯାଏ ଅମୂଲ୍ୟ ଜୀବନ। ଭାଇନା ଆଉ କେତେ ଦିନ?
ଛି 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 ଛି, ଘୋର କଳିକାଳ ଘୋର କଳିକାଳ,
ଲାଜ ଲାଗୁଛି ଲାଜ, ଛି 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 ଛି।
ଶିକ୍ଷକ ନାହାନ୍ତି, ଆଦର୍ଶ ବିଦ୍ୟାଳୟ ବୋଲି ସରକାର କହନ୍ତି। ଚୁଲିକି ଗଲାଣି ଭାଇ ଶିକ୍ଷାରତ ମାନ, ଦିଦି ସାରେ କରନ୍ତି ଯେ ବାଟେ ଆନ୍ଦୋଳନ। ଭାଇନା ଆଉ କେତେ ଦିନ?
ଏ କଣ୍ଟ୍ରାକ୍ଟରକୁ ପଇସା ଖୁଆଉଛ, ଶିକ୍ଷକଙ୍କୁ ଦରମା ନାହିଁ।
ବୋଇଲା କୋଟି କୋଟି ସପନକୁ ଦିନରେ ଦେଖାଇ, ଗୋଟି ଗୋଟି ଜନତାକୁ ଦେଇଛ ଭଣ୍ଡାଇ। ନିରୀହ ଜନତା ଦେବେ ଏଥର ଉତ୍ତର, ରାଜ୍ୟ ସରକାର ବଦଳିବା ଦରକାର।
ଭାଇନା ନିହାତି ବଦଳିବା ଦରକାର।
ଇଟି ଫଣ୍ଡରେ ଲୋକଙ୍କ ପଇସା ଖାଇଲେ ନମା ସେ ଅଭିଶାପ ନେବେ, ଇତିଶ୍ରୀ ବେବିନା ଅଭିଶାପ ନେବେ, ମା ଭଉଣୀଙ୍କ ଲୁହ ପଡ଼ିଲା, ଡାକ୍ତରୀ ସୁବିଧା ନାହିଁ, ଶିକ୍ଷା ନାହିଁ, କିଛି ନାହିଁ, ଏଇଥର ହଡ଼ା ମରିବ ଗୁହାଳ ସଫା।